वासुदेवाय, सत्राजीतो नपत्यत्वात् लिखा है कि ना कोटा लिखा है सत्तीस दिखा कैसे जानने आते हो ठीक है ननु दानपदेन्यस्त ननु दानपदेन्यस्त तोयास्ते सत्धर्मना तोयास्ते सत्धर्मना शमतको मणि श्रीमान शमतको मणि श्रीमान विदितः पूर्वमेव नः विदितः पूर्वमेव नः ननुदान पतेनेस्त तुयास्ते सतधर्मना समन्तको मणि श्रीमान् मानुदानपतेनस्त तुयास्ते सतधर्मना समन्तको मणि श्रीमान् सतधर्मना हरे कृष्णा वेदभाग सदानंदा महतवृंद आज आमर ये भागवत क्लास बोनस क्लास तेनाली आडिशनाल क्लास आउ गत देते पुणी आज मत दबा प्रतिश्लोके प्रति अक्षर नाना अर्थ कहे गत काली आम श्लोक कही तथापि आउर कह ननु दानपते न्यस्त गत काली जो कथा कही माताजी टे सेपटे बसतु माताजी से बस साउंड से शुभव आपणीपर आम कथा कहीपर ठीक भाव तेणु गत काली आम ये विषय आलोचना करुले जे जो रही अक्रूर को किभली भाव से जो रही द्वारकार सभा जो सुधर्मा सभा से सभार किभली भाव भगवान पूजा कले किभली भाव प्रिय कथा कहले कहले विज्ञानता चितज्ञ सबकि जानती समस्त हृदय जो रही परमात्मा समस्त समस्त परमात्मा ज्ञान रही विज्ञानता चितज्ञ स्मयमान उवाच स्मित हास भगवान यही भाव कौन तेणु ये जो कथा बर्तमान श्लोक रही भाव भगवान कौन श्री भगवान उवाच भगवान कितने भाग्य सब भगवान सहित लीला कौन आमर मैं भाग्य आम ये भगवान कथा कहचे ये मैं भगवान संगल आम लाभ करचे बाणी संघ बपू संघ दु प्रकार संघ रही बपू संघ करुले आम बाणी संघ करुचे भगवान संघ आम करते बड़ भाग्यर कथा तेणु ଏଠି କହୁଛନ୍ତି ଭଗବାନ ଏଇଭଳି ଭାବରେ କହୁଛନ୍ତି ସତ ଅକ୍ରୁରଙ୍କୁ। ଅକ୍ରୁର ହେଉଛନ୍ତି କ'ଣ, ସେ ହେଉଛନ୍ତି କ'ଣ ଅଭିବନ୍ଦନ ବନ୍ଦନାର ସେ ହେଉଛନ୍ତି ଆଚାର୍ଯ୍ୟ। ଭଗବାନଙ୍କୁ ବହୁତ ସୁନ୍ଦର ଭାବରେ ବନ୍ଦନା କରିଥିଲେ, ବହୁତ ସୁନ୍ଦର ଭାବରେ ତାଙ୍କର ସ୍ତୁତି କରିଥିଲେ। ଦଶମ ସ୍କନ୍ଧ 40 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 40 ଅଧ୍ୟାୟରେ ଯେତେବେଳେ ଭଗବାନଙ୍କୁ ଆଣିକି ଆସୁଥିଲେ କୃଷ୍ଣ ଏବଂ ବଳରାମ, ରଥରେ ଆଣିକି ଆସୁଥିଲେ ବୃନ୍ଦାବନରୁ ନଈ ଯାଉଥିଲେ ମଥୁରାକୁ, ବାଟରେ ଯେଉଁ ଯମୁନା ନଦୀ ଥିଲା ସେ ଯମୁନା ନଦୀରେ ଯେତେବେଳେ ସେ ତର୍ପଣ କରିବା ସ୍ନାନ ଇତ୍ୟାଦି କରୁଛନ୍ତି, ସ୍ନାନ ସହିତ କରୁଛନ୍ତି, ସେଇଠି ସେ ଭଗବାନ ଦେଖିଲେ, ଜଳ ଭିତରେ ଦେଖିଲେ। ତେଣୁ ଜଳ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ଜଳ ଭିତରେ ତ ସେ ତ ରଥ ଉପରେ ଥିଲେ, ଜଳକୁ କେମିତି ଆସିଲେ? ମୁଁ ଯେତେବେଳେ ପଳେଇ ଆସିଲି ସେ ସମୟ ପଳେଇ ଆସିଲେ କି? ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଚିନ୍ତା କରି ଯେତେବେଳେ ଜଳ ଭିତରେ ଉପରକୁ ଉଠିଲେ, ସେତେବେଳେ ଦେଖିଲେ ସେ ସେହି ରଥ ଉପରେ ବସିଛନ୍ତି ଭଗବାନ, ସ୍ମିତା ହାସ୍ୟ କରୁଛନ୍ତି। ଏବେ ଯେମିତି ସ୍ମିତା ହାସ୍ୟ କରି କଥା କହୁଛନ୍ତି, ସେଭଳି ଭଗବାନ ସବୁବେଳେ ମୁଖରେ ସ୍ମିତା ହାସ୍ୟ ରହିଥା, କାରଣ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ। ସ୍ମିତା ହାସ୍ୟ ସବୁବେଳେ ସେ ଆନନ୍ଦ ଆନନ୍ଦ ଘନ। ତେଣୁ ଏଇଠି ଦେଖିଲେ, ତାପରେ ପୁଣି ବୁଡ଼ ମାରିଲେ, କହିଲେ ମୋର କିଛି ଭ୍ରମ ହେଲା କି କହିକି ଯେତେବେଳେ ଜଳରେ ବୁଡ଼ ମାରିଲେ ପୁଣି ଦେଖିଲେ ସେମାନେ ଅଛନ୍ତି। ଏଇଭଳି ଭାବରେ ପୁଣି ଚିନ୍ତା କଲେ, ମୁଁ ପଳେଇ ଆସିଲା ବେଳେ ସେ ପଳେଇ ଆସିଲେ କି? ପୁଣି ଉପରେ ଉଠିଲେ ଦେଖିଲା ବେଳେ ସେମାନେ ସେଠି ବସିଛନ୍ତି, ପୁଣି ଡୁଲା ଦେଖିଲେ ଭିତରେ ଅଛନ୍ତି। ଏଇଭଳି ଭାବରେ କେତେ ଥର ହେଲା ପରେ ଭଗବାନ ତାଙ୍କର ନିଜ ରୂପକୁ ଦର୍ଶନ କରେ, ଦେଖେଇଲେ ନିଜ ରୂପକୁ ପ୍ରଦର୍ଶନ କରେଇଲେ, ଏଇଭଳି ଭାବରେ ତାଙ୍କର ବୈକୁଣ୍ଠ ଲୋକରେ ବା ଗୋଲୋକ ଧାମରେ ଯେଉଁଭଳି ଭାବରେ ତାଙ୍କର ରୂପ ରହିଛି, ସୌନ୍ଦର୍ଯ୍ୟ ରହିଛି, କିଭଳି ଭାବରେ ଅନ୍ୟମାନେ ସେ ପାର୍ଶ୍ୱମାନେ ତାଙ୍କୁ ସ୍ତୁତି କରୁଛନ୍ତି, ଏସବୁ ଦେଖିଲେ। ଏବଂ ଅକ୍ରୁର ଭଗବାନଙ୍କୁ ବହୁତ ପ୍ରକାର ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ 40 ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଅକ୍ରୁର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଭକ୍ତିର ଗୋଟିଏ ଅଙ୍ଗ, ବନ୍ଦନା ଗୋଟିଏ ଅଙ୍ଗ ଭଗବାନଙ୍କର ଯେଉଁ ରହିଛି, ଭକ୍ତିର 9 ଅଙ୍ଗ ରହିଛି, ବନ୍ଦନା ଗୋଟିଏ ଅଙ୍ଗ। ତେଣୁ ବନ୍ଦନାର ସେ ହେଉଛନ୍ତି ଆଚାର୍ଯ୍ୟ, ତେଣୁ ସେଇ ବନ୍ଦନାର ଆଚାର୍ଯ୍ୟଙ୍କୁ ଭଗବାନ ମଧ୍ୟ ବନ୍ଦନା କରୁଛନ୍ତି, ଯିଏ ବନ୍ଦ୍ୟ ଏବଂ ସିଏ ହେଉଛନ୍ତି ବନ୍ଦ୍ୟ, ସିଏ ତାଙ୍କୁ ସମସ୍ତେ ବନ୍ଦନା କରିବା କଥା, ତେଣୁ ଅକ୍ରୁର ମଧ୍ୟ ବନ୍ଦନା କରୁଥିଲେ। କିନ୍ତୁ ସେଇ ବନ୍ଦ୍ୟ ଭଗବାନ ଆଜି ଅକ୍ରୁରଙ୍କର କୁ ବନ୍ଦନା କରୁଛନ୍ତି। ତେଣୁ ଏଇ ଯେଉଁ କଥା ରହିଛି, ଭଗବାନ କହୁଛନ୍ତି ନାନୁ ଦାନପତେ ନ୍ୟସ୍ତ, ଏ ଦାନପତେ ଅକ୍ରୁର ହେଉଛନ୍ତି ଦାନ କରିବାରେ ସିଏ ବହୁତ ଫେମସ୍ ଥିଲେ, ଦାନ କରିବାରେ ବହୁତ ଫେମସ୍ ଥିଲେ। ନନୁ ଦାନପତେ ନ୍ୟସ୍ତ, ତମେ ଆପଣ ହେଉଛନ୍ତି ଦାନପତେ, ହେ ଦାନପତେ ଆପଣଙ୍କୁ ଯିଏ ଇଏ ସତଧନ ଦାନ କରିଛନ୍ତି, ନ୍ୟସ୍ତ ନନୁ ଦାନପତେ ନ୍ୟସ୍ତ ତୋୟାସ୍ତେ ସତଧନ ନା, ଆପଣଙ୍କୁ ସତଧନୁଆ ଆପଣଙ୍କୁ ଏଇ ମଣିକୁ ଦେଇଛନ୍ତି। ସେମାନେ ତ କେଉଁ ମଣି, ଶ୍ରୀମାନ, ଶ୍ରୀମାନ ବିଷୟରେ ଆମେ ଗତକାଲି କହୁଥିଲେ, ଶ୍ରୀମାନ ଆମେ ଏଇ ଯେଉଁ କଥାଟି କହିଥିଲେ, ଆମେ ଯେଉଁ ନାମ ଅନୁସାରେ ଆମର ଯେଉଁ ରହିଛି ଶ୍ରୀ ଆମେ ଯୋଡ଼ୁଛେ, ଶ୍ରୀ କହିଲେ ବହୁତ ପ୍ରକାର ଐଶ୍ୱର୍ଯ୍ୟ ବା ସୌନ୍ଦର୍ଯ୍ୟ ରହିଛି, ନାମରେ ବହୁତ ପ୍ରକାର ମହାତ୍ମ୍ୟ ରହିଛି, ଆମେ ଗତକାଲି ଏଠି କହୁଥିଲେ, ଆମେ ସେ ଆଲୋଚନା କରିବା ନାହିଁ। ତେଣୁ ସେମନ୍ତକୁ ମଣି ଶ୍ରୀମାନ, ମଣି ଭିତରେ ଶ୍ରେଷ୍ଠ ମଣି ହେଉଛନ୍ତି ସେମନ୍ତକ ମଣି, ଏଇ ସୂର୍ଯ୍ୟଦେବ ଭଗବାନ ବିବସ୍ୱାନ ଦେଇଥିଲେ, ବିବସ୍ୱାନଙ୍କର ପୂଜକ ଥିଲେ, ସକାଳ ଭାବରେ ପୂଜା କରୁଥିଲେ ବିବସ୍ୱାନଙ୍କର। ତେଣୁ ସେ ଯେଉଁ ପୂଜା କରୁଥିଲେ, ପୂଜାରେ ଖୁସି ହୋଇକରି ବିବସ୍ୱାନ ତାଙ୍କୁ ଏଇ ମଣିଟି ଦେଇଥିଲେ, ଯେଉଁ ମଣି ଦିନକୁ 800 ସୁନା ଉତ୍ପନ୍ନ କରୁଥିଲା, ଏବଂ ଯେଉଁଠି ସେ ମଣି ରହିବ ପୂଜିତ ହେବେ, ସେ ମଣିରେ ସେ ସମୟରେ ସେ ସ୍ଥାନରେ କୌଣସି ଅସୁବିଧା ଦେଖାଯିବ ନାହିଁ, ଏସବୁ କଥା ଆଗରୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଏଇ ମଣି ଯେତେବେଳେ ଭଗବାନଙ୍କ ସେବାରେ ଲାଗିଲେ ନାହିଁ, ସବୁ ପ୍ରକାର ବିପଦ ଆଣିକି ଦେଲା, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଲୋକଙ୍କର ମୃତ୍ୟୁ ହେଉଛି, ଯେମିତି ଆମର କରୋନାରେ ଗୋଟିଏ ପରେ ଗୋଟିଏ ପରେ ଯେଉଁ ଲୋକଙ୍କ ମୃତ୍ୟୁ ହେଉଛି, ସେତେବେଳେ ପ୍ରଥମେ ବହୁତ ଇଏ ହେଇଗଲା, ବହୁତ ପ୍ରକାର ସମସ୍ତଙ୍କର କ'ଣ ଚିନ୍ତା ପଡ଼ିଗଲା, ଏଭଳି ଅବସ୍ଥା କରୋନା କରୋନା କରୋନା। ସେହିଭଳି ଭାବରେ ଏ ମଣି ମଣି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଜଣଙ୍କ ମୃତ୍ୟୁ ଚାଲିଛି। ତେଣୁ ଆଜି ମଧ୍ୟ ଅକ୍ରୁର ଚିନ୍ତା କରୁଛନ୍ତି, ମୋର ମଧ୍ୟ ମୃତ୍ୟୁ ଆସିଗଲା, ସମ୍ଭବ କ'ଣ ମୃତ୍ୟୁ ସୁନିଶ୍ଚିତ ହୋଇଗଲା, କାରଣ ମୋର ପାଳି ବର୍ତ୍ତମାନ ପଡ଼ିଲା। ସତ୍ରାଜଙ୍କ ଭାଇ କୁ ମୃତ୍ୟୁବରଣ କଲେ, ସତ୍ରାଜିତ ମୃତ୍ୟୁବରଣ କଲେ, ସତଧନୁଆ ମୃତ୍ୟୁବରଣ କଲେ, ତିନି ଜଣ ମୃତ୍ୟୁବରଣ କରିସାରିଲେଣି। ତେଣୁ ଇଏ ଚିନ୍ତା କରୁଛନ୍ତି ମୋର ଚତୁର୍ଥ ବର୍ତ୍ତମାନ ମୋର ପାଳି ଆସିଲା। ତେଣୁ ଭଗବାନ କହୁଛନ୍ତି, ନନୁ ଦାନପତି ନ୍ୟସ୍ତ ତୁଇ ଆସିଲେ ଶତ୍ରୁଘ୍ନ ନା ସେମନ୍ତକୁ ମଣି ଶ୍ରୀମାନ ବିଦିତ ପୂର୍ବମେବ ନା। ଭଗବାନ କହିଗଲା ନା, ବିଜ୍ଞାନତା କ୍ଷୀରଚିତଜ୍ଞ, ସେ ସବୁ ଜାଣନ୍ତି ଆମ ଭିତରେ ଆମେ କ'ଣ ଚିନ୍ତା କରୁଛେ କ'ଣ କରୁଛେ, ଏସବୁ କଥା ଭଗବାନ ଜାଣନ୍ତି, ପରମାତ୍ମା ରୂପରେ ଜାଣନ୍ତି। ଏବଂ ଭଗବାନ ସବୁ ପରମାତ୍ମାଙ୍କ ମଧ୍ୟ ଜାଣନ୍ତି, ଚିତ୍ତଜ୍ଞଙ୍କର ଚିତ୍ତଜ୍ଞ, ଚିତ୍ତଜ୍ଞଙ୍କର ବିଜ୍ଞାତା କ୍ଷୀଳଚିତଜ୍ଞ, ଅଖିଳ ଚିତ୍ତଜ୍ଞଙ୍କର ବିଜ୍ଞାତା ସିଏ ଭଗବାନ, ଭଗବାନ କ'ଣ ନ ଜାଣନ୍ତି। ତେଣୁ ସେ କହୁଛନ୍ତି, ଭଗବାନ କହୁଛନ୍ତି, ବିଦିତ ପୂର୍ବମେବ ନ, ଭଗବାନ ସବୁକିଛି ଜାଣନ୍ତି, ଭଗବାନ ସବୁକିଛି ଜାଣନ୍ତି। ଆମ ଅତୀତରେ କ'ଣ ଥିଲା, ଆମେ କ'ଣ ବେଦାମ ସବୀତାନି ବର୍ତ୍ତମାନ ଚାର୍ଜୁଣ ଭବିଷ୍ୟାଣ ଚ ଭୂତାନି ମାନ୍ତୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି। ଆମକୁ ଯଦି ଭଗବାନ ସେଇ ଦେଇଥାନ୍ତେ ସର୍ବଜ୍ଞତା ଦେଇଥାନ୍ତେ, ତାହେଲେ କ'ଣ ହେଇଥାନ୍ତା, ଆଉ ଯଦି ଦେଇଥାନ୍ତେ ସର୍ବଜ୍ଞତା କ'ଣ ହେଇଥାନ୍ତା, କ'ଣ ହେଇଥାନ୍ତା, ଏ ଅଜ୍ଞତା, ଏ ଭୌତିକ ଜଗତ ହେଉଛି ଅଜ୍ଞାନମୟ। ଆମର ପ୍ରକୃତ ଶରୀର ହେଉଛି ଜ୍ଞାନମୟ ଶରୀର, ସବୁକିଛି ଆମେ ଜାଣୁଛେ, ଜାଣିବା କଥା ଜ୍ଞାନମୟ ଶରୀର। ଭଗବାନଙ୍କ ଯେଉଁଭଳି ଭାବରେ ରହିଛି ଶରୀର, ସତ୍ ଚିତ୍ ଏବଂ ଆନନ୍ଦ, ଯେ ଖାଲି ଯେ ଚେତନା ବା ଜ୍ଞାନ ଅଛି ତାହା ନୁହଁ, ଆମ ପାଖରେ ବହୁତ ଜ୍ଞାନ ଥାଇପାରେ, ଜଣ ପାଖରେ ଜଣେ ବ୍ୟକ୍ତି ପାଖରେ ସବୁକିଛି ଜ୍ଞାନ ରହିଛି, କିନ୍ତୁ ସେ ସବୁବେଳେ ପାଇଁ ରହିବେ ନାହିଁ, ଅସତ୍ ବା ଜଣେ ସବୁବେଳେ ପାଇଁ ରହିବେ ଏବଂ ପୂର୍ଣ୍ଣ ଜ୍ଞାନମୟ କିନ୍ତୁ ଆନନ୍ଦ ନୁହଁ, ଆନନ୍ଦମୟ ନୁହଁ, ତାଙ୍କ ଦୁଃଖ ରହିଛି, ବିଭିନ୍ନ ପ୍ରକାର ଦୁଃଖ ରହିଛି। କିନ୍ତୁ ଭଗବାନ କହିଲେ ତିନୋଟିରେ ପୂର୍ଣ୍ଣ, ସିଏ ସଚିତ୍ ଆନନ୍ଦ, ସଚିଦାନନ୍ଦ ଘନ, ଈଶ୍ୱର ପରମା କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ଭଗବାନ ହେଉଛନ୍ତି ଈଶ୍ୱର, ନିୟନ୍ତ୍ରଣକାରୀ ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ସିଏ ପରମ ନିୟନ୍ତ୍ରଣକାରୀ, ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି, ସେ ହେଉଛନ୍ତି କୃଷ୍ଣ, ପରମ ଈଶ୍ୱର କୃଷ୍ଣ ସଚିଦାନନ୍ଦ ବିଗ୍ରହ, ତାଙ୍କର ବିଗ୍ରହ, ତାଙ୍କ ଶରୀର ସତ୍ ଚିତ୍ ଏବଂ ଆନନ୍ଦ। ଆମ ଶରୀର ଯେମିତି ବିଭିନ୍ନ ପ୍ରକାର ମାଂସ ହାଡ଼ ରକ୍ତ ଇତ୍ୟାଦି ସବୁ ଚର୍ମ ଇତ୍ୟାଦି ରହିଛି, ଭଗବାନଙ୍କ ଶରୀର ସେଭଳି ନୁହଁ, ଭଗବାନଙ୍କ ଶରୀର ହେଉଛି କ'ଣ କ'ଣ ସଚିତ୍ ଆନନ୍ଦମୟ ଶରୀର, ଇଏ ହେଉଛି ସ୍ପିରିଚୁଆଲ ବଡି ଭଗବାନଙ୍କ, ଦିବ୍ୟ ଶରୀର ଭଗବାନଙ୍କର, ଭଗବାନଙ୍କ ଦିବ୍ୟ ଶରୀର। ତେଣୁ ସେ ଶରୀରରେ ସବୁକିଛି ଜ୍ଞାନ ପ୍ରାପ୍ତ ହୁଅନ୍ତି, ସବୁକି ଜାଣନ୍ତି। ଯେମିତି ଆମେ ଦେଖିବା ପ୍ରଭୁପାଦ ମହାରାଜ, ଆମର ଗୁରୁଦେବଙ୍କ କଥା ଦେଖିବା, ସେମାନେ ମଧ୍ୟ ଭଗବାନଙ୍କର ଭକ୍ତ ହୋଇଗଲେ ତାଙ୍କ ଶରୀର ମଧ୍ୟ ସେଇଭଳି ଭାବରେ ହେଇଯାଏ, ସଚିଦାନନ୍ଦ ଶରୀର ହେଇଯାଏ, ତାଙ୍କର ଆଉ ଭୌତିକ ବଡ଼ି ନଥାଏ, ତାଙ୍କର ବଡ଼ିଟା ତାଙ୍କର ଶରୀର ହେଉଛି ବିଗ୍ରହ, ସଚିଦାନନ୍ଦ ବିଗ୍ରହ ସମସ୍ତଙ୍କର ଆମର ରହିଛି, ସଚିଦାନନ୍ଦ ବିଗ୍ରହ ରହିଛି ଆମର, ଆମ ସମସ୍ତଙ୍କର ଗୋଟେ ସଚିଦାନନ୍ଦ ଶରୀର ରହିଛି, କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏଇ ଶରୀରଟି ପ୍ରାପ୍ତ ହେଇଛେ, ଯେଉଁଟା ଅସତ୍ ଅଚିତ୍ ଏବଂ ନିରାନନ୍ଦମୟ, ସବୁବେଳେ ପାଇଁ ଶରୀର ରହିବ ନାହିଁ, ଶରୀର ସୃଷ୍ଟି ହେଉଛି, ତାପରେ କିଛି କାଳ ରହିଲା ପରେ ପୁଣି ଧ୍ୱଂସ ହୋଇଯିବ, କରୋନାରେ ହେଉ ବା ଯେକୌଣସି ଉପାୟରେ ହେଉ, ଯେମିତି ହେଲେ ଧ୍ୱଂସ ହେବ ଏ ଶରୀର, ଭୌତିକ ଶରୀର। କିନ୍ତୁ ଭଗବାନଙ୍କ ଭକ୍ତମାନଙ୍କ ଶରୀର ଏ ସଚିଦାନନ୍ଦ ଶରୀର, ସବୁବେଳେ ପାଇଁ ସେ ରହିଛି, ଆମେ ମଧ୍ୟ ପ୍ରକୃତି ସବୁବେଳେ ପାଇଁ ରହିଛେ, କିନ୍ତୁ ଏଇ ଯେଉଁ ଶରୀର ଗ୍ରହଣ କରୁଛେ ଶରୀରଟା ସବୁବେଳେ ପାଇଁ ରହିବ ନାହିଁ। କିନ୍ତୁ ଯେଉଁ ଜଣେ ଯେତେବେଳେ ଏଇ ଗୁଣ ପ୍ରଭାବ ମୁକ୍ତ ହେବ, ଭଗବାନ ଭକ୍ତରେ ପରିଣତ ହେଇଯିବ, ଶୁଦ୍ଧ ଭକ୍ତରେ ପରିଣତ ହେଇଯିବ, ତାଙ୍କ ଶରୀର ମଧ୍ୟ ସଚିଦାନନ୍ଦ ଶରୀର ହେଇଯାଏ, ତେଣୁ କହି ମୁଁ କହିବାର ଉଦ୍ଦେଶ୍ୟ ଥିଲା ପ୍ରଭୁପାଦ ମହାରାଜ ଏହିଭଳି ଭାବରେ ସେ ସବୁ ଜାଣନ୍ତି କ'ଣ ହବ ସବୁ କହୁଥିଲେ ନା ଆମର ସେ ଭକ୍ତିସ୍ୱର ଦାମୋଦରସ୍ୱାମୀ ମହାରାଜ ସେ ମୋତେ କହିଥିଲେ ଏଇଠି ଗୋଟେ ବିରାଟ ମନ୍ଦିର ହବ ଡିଅପ୍ତି ହବ ସେମିତି ହବ ଏସବୁ ତାଙ୍କର ବହୁତ ପ୍ଲାନ୍ ପ୍ରୋଜେକ୍ଟ ରହିଛି କାରଣ ସେ ସବୁ ଜାଣନ୍ତି ସବୁ ଜାଣନ୍ତି ଯେମିତି ଏଠି ଭଗବାନ କହିଲେ ବିଦିତ ଭଗବାନ ସବୁ କିଛି ଜାଣନ୍ତି ବିଜ୍ଞାନତା ଅଖିଳଚିତଜ୍ଞ ସବୁ କିଛି ଜାଣନ୍ତି ସିଏ କ'ଣ ହବ କ'ଣ ନାହିଁ ସବୁ ଜାଣନ୍ତି ଭଗବାନ ତେଣୁ ଏଇ ଯେଉଁ ରହିଛି ପ୍ରଭୁପାଦ ମହାରାଜ ସେଭଳି ଭାବରେ ଯେତେବେଳେ ଭୁବନେଶ୍ୱର ଆସିଥିଲେ ଭୁବନେଶ୍ୱର ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ଏଇଠି ଇଏ ଭୁବନେଶ୍ୱରର ହାର୍ଟ ଅଫ୍ ଦି ଟାଉନ୍ ହବ ବର୍ତ୍ତମାନ ମଧ୍ୟ ସେୟା ହେଇଛି ପ୍ରକୃତରେ ଦେଖନ୍ତୁ ସେ ସମୟରେ ଥିଲା ଗୋଟେ ବାଇପାସ୍ ଭଳି ରହିଥିଲେ କେହି ଲୋକମାନେ ଯାଉନଥିଲେ ସେଠିକି ସେ ସ୍ଥାନକୁ ତେଣୁ ଯେତେବେଳେ ଆମର ସେ ଜାଗାଟି ମିଳିଲା ପ୍ରଭୁପାଦ ମହାରାଜ ମନ୍ଦିର ତିଆରି କରିବା ପାଇଁ ଚାହିଁଲେ ସେ ସମୟରେ ତାଙ୍କର ଶିଷ୍ୟମାନେ କହୁଥିଲେ ନା ଆମେ ଏଠି କରିବା ନାହିଁ ଆମେ ପୁରୀରେ କରିବା ଏଭଳି ଭାବରେ କହୁଥିଲେ କିନ୍ତୁ ପ୍ରଭୁପାଦ ମହାରାଜ ଜାଣନ୍ତି ଆମର ମଧ୍ୟ ଆଗେ ଦେଖିବା ଯେତେବେଳେ ସ୍ଥାନଟି ମିଳିଛି ସେ ସ୍ଥାନକୁ ଯେତେବେଳେ ଆମର ଇଏ କରାଗଲା ମାନେ କ'ଣ ଫାଇନାଲି ସବୁ ସର୍ଚ୍ଚ କରିକି ବାହାର କରାଗଲା ସେତେବେଳେ ମଧ୍ୟ ଭକ୍ତମାନେ ସବୁ କହିଲେ ଏ ସ୍ଥାନ ଏଇଟା ଏ ସ୍ଥାନଟା କିଛି ନୁହଁ କିଛି ଇଏ ନୁହଁ ଇମ୍ପୋର୍ଟାଣ୍ଟ ସ୍ଥାନ ନୁହଁ କିନ୍ତୁ ଦେଖନ୍ତୁ ବର୍ତ୍ତମାନ କି ସ୍ଥାନ ହେଇଯାଇଛି କି ତେଣୁ ଭବିଷ୍ୟତ କଥା ଆମେ ଜାଣିପାରୁନାହିଁ କିନ୍ତୁ ଭଗବାନ ସବୁ ଜାଣନ୍ତି ଖାଲି ଯେ ସବୁ ଜାଣନ୍ତି ତାହା ନୁହଁ ସିଏ ସର୍ବଜ୍ଞ ଏବଂ ସଚ୍ଚିଦାନନ୍ଦ ଶରୀର ତାଙ୍କ ଶରୀର ସେଇଭଳି ଭାବରେ ତେଣୁ ଆମ ସମସ୍ତଙ୍କର ଗୋଟେ ସେଇଭଳି ଭାବ ଶରୀର ରହିଛି ଆମ ସମସ୍ତଙ୍କର ସେ ସବୁ ଶରୀର ରହିଛି କିନ୍ତୁ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଗୋଟେ ଯେଉଁ ଶରୀର ପ୍ରାପ୍ତ ହେଇଛେ ଏ ଜଷ୍ଟ ବିପରୀତ ଶରୀର ପ୍ରାପ୍ତ ହେଇଛେ ଯେଉଁଟା ସବୁବେଳ ପାଇଁ ରହିବ ନାହିଁ ଏବଂ ଜ୍ଞାନମୟ ଶରୀର ଏବଂ ଦୁଃଖ ଦୁଃଖର ପୂର୍ଣ୍ଣ ଶରୀର ବିଭିନ୍ନ ପ୍ରକାର ଦୁଃଖ ରହିଛି ଏ ଶରୀର ହେଉଛି ଏଇଭଳି ଭାବରେ ଆମେ ପ୍ରାପ୍ତ ହେଇଛେ ଭଗବାନ ଭୁଲି ଯାଇଥିବାରୁ ତେଣୁ ଜଣେ ଯେତେବେଳେ ଭଗବାନଙ୍କ ଭକ୍ତ ଭଗବାନଙ୍କର ଭକ୍ତି କରୁଛନ୍ତି ଶୁଦ୍ଧ ଭକ୍ତରେ ପରିଣତ ହେଉଛନ୍ତି ସେତେବେଳେ ମଧ୍ୟ ତାଙ୍କ ଶରୀର ଏ ସଚ୍ଚିଦାନନ୍ଦ ଶରୀର ହେଇଯାଏ ତେଣୁ ସେ ସବୁ ଜାଣିପାରିବେ କ'ଣ ହେବ କ'ଣ ନାହିଁ ପରମାତ୍ମା ଏଭଳି ରହିଛି ତାଙ୍କର ନାରଦ ମୁନି ଦେଖୁଛି ସୁଖଦେବ ଗୋସ୍ୱାମୀ ଏମାନେ ସବୁ ସେଇଭଳି ଭାବରେ ବ୍ୟାସଦେବ ଭବିଷ୍ୟତରେ କ'ଣ ହେବ ସବୁ କହିଦେବେ ବ୍ୟାସଦେବ ତ ଭଗବାନ ଜଣେ ଅବତାର ଶକ୍ତାବେଶ ଅବତାର ତେଣୁ ମୋର କହିବାର ଉଦ୍ଦେଶ୍ୟ ଥିଲା ଆମେ ଯଦି ସବୁ ଜାଣିଥାନ୍ତେ କ'ଣ ହବ କ'ଣ ନାହିଁ ଆମେ ଯଦି ଜାଣିଥାନ୍ତେ ତାହେଲେ କ'ଣ ହେଇଥାନ୍ତା କ'ଣ ହେଇଥାନ୍ତା ତେଣୁ ଅନ୍ତତଃ ପକ୍ଷେ ଏତିକି ଆମେ ଜାଣିବା ଯଦି ଆମକୁ କୁହାଯାଇଛି ଯସ୍ମିନ୍ ବିଜ୍ଞାନ୍ତେ ସର୍ବମେବ ବିଜ୍ଞାନ୍ତମ୍ ଭବତି ଭଗବାନଙ୍କୁ ଯଦି ଆମେ ଜାଣିବା ଆମେ ସବୁକିଛି ଜାଣିଯିବା ଭଗବାନ ଯେଉଁମାନେ ଜାଣିବେ ସେମାନେ ସବୁକିଛି ଜାଣିପାରିବେ ଯସ୍ମିନ୍ ବିଜ୍ଞାନ୍ତମ୍ ସର୍ବମେବ ବିଜ୍ଞାନ୍ତମ୍ ଭବତି ଭଗବାନ ସବୁକିଛି ଜାଣନ୍ତି ଆମେ ଯଦି ଭଗବାନ ଜାଣିଗଲେ ଆମେ ଯଦି ସବୁକିଛି ଜାଣିଯିବା ଆମର ଅଜ୍ଞାନ ତ ରହିବ ନାହିଁ ସେଇଥିପାଇଁ କହିଲି ତମସୁ ମା ଜ୍ୟୋତିର୍ଗମୟ ଅନ୍ଧକାରରୁ ରୁହ ନା ବା ଅଜ୍ଞାନରୁ ରୁହ ନା ଜ୍ଞାନକୁ ଆସ ଜ୍ଞାନରୁ ଆଲୋକକୁ ଆସ ଜ୍ଞାନ ଲୋକ ଶ୍ରେଷ୍ଠ ଜ୍ଞାନ କ'ଣ ସବୁ ଜ୍ଞାନ ଆମେ ପ୍ରାପ୍ତ ହେବା ସବୁକି ଜାଣିଯିବା ଶ୍ରେଷ୍ଠ ଜ୍ଞାନଟା କ'ଣ ନା ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭ ଯେଉଁମାନେ ଜାଣନ୍ତି ଭଗବାନ ହେଉଛି ସବୁକିଛିର ମୂଳ ଏଇ ଜ୍ଞାନ ମାଧ୍ୟମରେ ବହୁତ ଜନ୍ମ ତାଙ୍କୁ ବିତିବାକୁ ପଡ଼େ କିନ୍ତୁ ଭକ୍ତି ମାଧ୍ୟମରେ ସାଙ୍ଗେ ସାଙ୍ଗେ ସେମାନେ ଏଇ କଥାଟି ଜାଣିପାରନ୍ତି ଯେ କ'ଣ ଜାଣନ୍ତି ଯେ ବାସୁଦେବ ସର୍ବମିତି ବାସୁଦେବ ହେଉଛନ୍ତି ସବୁକିଛି ଏବଂ ସେ ମହାତ୍ମାରେ ପରିଣତ ହେଇଯାଇଛ ମହାତ୍ମା ସୁଦୁର୍ଲଭ ଖାଲି ଦୁର୍ଲଭ ନୁହଁ ସୁଦୁର୍ଲଭ ସେ ମହାତ୍ମା ଏଇଠୁ ସବୁଠୁ ଶ୍ରେଷ୍ଠ ଜ୍ଞାନ ହେଉଛି ଏଇଟା ଭଗବାନ ସେ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବାନ ପାଖରେ ସବୁ ଜ୍ଞାନ ରହିଛି ଆଉ ସେ କ'ଣ ସେ ଆଉ କହୁଛନ୍ତି ନା ମୁଁ ଜ୍ଞାନକୁ ଦେବି ନାହିଁ ତାହା ନୁହଁ ଜ୍ଞାନକୁ ପ୍ରଦାନ କରୁଛନ୍ତି ଭଗବାନ କୌଣସି ବାଚି ମାନେ କ'ଣ ସମସ୍ତଙ୍କୁ ଓପନଲି ଦେଉଛନ୍ତି ସେ ଜ୍ଞାନ ଭଗବତ ତାର ଯେଉଁ ଜ୍ଞାନ ଦେଇଛନ୍ତି ଏଭଳି ଜ୍ଞାନ ରହିଛି ସବୁ ଜ୍ଞାନ ଆଦିତ ରହିଛି सर्वोपनिषद गाव दुग्धापणनंदन पार्थवत्सा शुद्धिभोक्ता दुग्धं गीताम वेद उपनिषद ये सब ज्ञान ग्रंथागार कितने प्रकार ज्ञान रही सब रही समस्त उपनिषद को गोटे गावी सहित जो तुलना कर तार से जो दुग्ध रही दुहुंट भगवान जो गोपाल नंदन दुहुं पार्थ वर्षा गाई दुहे हेल्ले गोटे वर्षार आवश्यकता रही वर्षा तार पन्ना मुह मारे जा गाई क्षीर दब तेणु ये वर्षा हूँ पार्थ अर्जुन शुद्धिभोक्ता जो मैंने साधु माने जो मैंने भक्त मान जो श्रोता माने से मैंने भोक्ता ये गीतामृत को पान कर ज्ञानामृत गीतामृत शुद्धिभोक्ता दुग्ध गीतामृत महत् ये महत् गीतामृत ये अमृत को आम दौर भगवान गीता उन्नत ज्ञान हो भागवतम यही भाव में सब रही भगवान आम को जब आम भगवान को जाणीजा तेल आम सबकि जापर नारद मुनि मैंने सब जानते सबकि कौन हम आम प्रभुपाद महाराज गुरुदेव मैंने सब से भाव में तेणु यही भाव में आम जो शरीर प्राप्त होते ये शरीर को आम जब भगवान से युक्त करवा आम सबक जापर कौन हम कौन ना तेणु परस्पर पाठ करवा सैंतीस नंबर श्लोक सत्राजितो अनपत्य गृहिणी जो जुदुर्तु सुतः दायंगिनाप पिंडा विमुच्य अर्ण चेषित सत्राजितो अनपत्य सत्राजित कर आउ कौन सी संतान सतति नथिले एकमात्र कन्या थिले से सत्यभामा अनेक पत्नी थिले किंतु गोटी मात्र कन्या थिले से सत्यभामा सत्राजित अनपत्यत्वात् तांकर कौन सी अपत्य कौन संतान नथिले अनपत्यत्वात् तेणु गुणी यो दुहितु सुता तेणु तांकर पिताकर अंतर पिताकर धनरे कि भागी हेबो पिताकर धनरे भागी हेबे तांकर पुत्र यदि पुत्र नहीं तले तांकर कन्या भागी हेबे तेणु से कथा कहते गुणी जो दुईतु सुता तांकर कन्या यही तांकर जो धन रही से धन अधिकारी सी हेबे दायम से दायम दाय भाव पिताकर धनर अधिकारी हो सी कन्या हे निए आप पिंडा विमुच्य ऋण चेषितम जो तर पुत्र धन प्राप्त होती तार बदल पिंडदान करेंगे श्राद्ध जो रही पिंडदान करेंगे तेणु पिंडदान अर्जुन कहते पिंडदान लोप हो केतबले सब वर्ण वर्णशंकर जात हे वर्णशंकर जात हो पिंडदान बंद करेंगे बंद हो तेणु जो मैंने पितांगर धनर भागी होती तार दायित्व होने पिंडदान करेंगे पिता माता श्राद्ध करेंगे से पिंडदान करेंगे तेणु सत्राजित भाव में कौन सी ये एकमात्र उत्तराधिकारी थे कन्या सत्यभाम तेणु सत्यभाम से समय कौन से पुत्र सत्यभाम कौन पुत्र हो तेणु जे पुत्र हे से सब अधिकारी हे पुत्र अधिकारी हे तेणु ये श्लोक भाष्य सुदर्शन कहते उत्तराधिकारी विषय में निम्नोक्त विधान उद्धार उद्धार कर श्रीधर स्वामी कहते जे उत्तराधिकार प्रथमतः पत्नी निकट को जाए जदि गृह मालिक मृत्युवरण कले पत्नी शिशु प्राप्त हे ଏ ରହିଛି ଆମର ଉତ୍ତରାଧିକାରୀ ଯେଉଁ ରହିଛି ରହିଛି ମାନେ କ'ଣ ଶାସ୍ତ୍ର ସେଠି ବର୍ଣ୍ଣନା କରାଯାଇଛି କିଏ ପ୍ରାପ୍ତ ହେବେ ରହିଛି। ତେଣୁ ତତ୍ପରେ ଯଦି ପତ୍ନୀଙ୍କର ମୃତ୍ୟୁ ହୁଏ ତାହା କନ୍ୟାକୁ ତାପରେ ତାହା କନ୍ୟାକୁ ଯିବ, ତତ୍ପରେ ପିତାମାତାଙ୍କୁ, ତତ୍ପରେ ଭାଇମାନଙ୍କୁ, ତତ୍ପରେ ଭାଇର ପୁତ୍ରମାନଙ୍କୁ, ତତ୍ପରେ ମୃତକର ଏକା ଗୋତ୍ର ସମ୍ପନ୍ନ ପରିବାରର ସଦସ୍ୟମାନଙ୍କର, ଏବଂ ତତ୍ପରେ ବ୍ରହ୍ମଚାରୀ ସହ ତାଙ୍କର ଶିଷ୍ୟମାନଙ୍କର ପ୍ରାପ୍ୟ ହୁଏ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଥିରେ ଅଧିକ ମନ୍ତବ୍ୟ ପ୍ରଦାନ କରି କହିଛନ୍ତି ଯେ ଯେହେତୁ ସତ୍ରାଜିତଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ, ପୁନଃ ଯେହେତୁ ତାଙ୍କ ପତ୍ନୀ ତାଙ୍କ ସହିତ ମଧ୍ୟ ଏକତ୍ର ଭାବରେ ନିହତ ହୋଇଥିଲେ, ତାଙ୍କ ପତ୍ନୀମାନେ ସେ ତାଙ୍କୁ ହତ୍ୟା କରିଦେଇଥିଲେ ମଧ୍ୟ, ଏ ସତଧନୁଆ ତାଙ୍କ ପତ୍ନୀମାନଙ୍କୁ ମଧ୍ୟ ହତ୍ୟା କରିଦେଇଥିଲେ, ଆଉ ଯେତେ ଜଣ ବଞ୍ଚିଥିଲେ ସେମାନେ ସତ୍ରାଜିତଙ୍କ ସହିତ ସେମାନେ ସତୀ ଗ୍ରହଣ କଲେ, ସତୀତ୍ୱ ଗ୍ରହଣ କଲେ, ସତୀ ଦାହ ହେଲେ, ସେମାନେ ନିଜକୁ ଦାହ କରିଦେଲେ, ସତୀ ଦାହ କରିଦେଲେ। ତେଣୁ ତାଙ୍କର କନ୍ୟା ସତ୍ୟଭାମା ଉତ୍ତରାଧିକାରୀ ସୂତ୍ରରେ ସମସ୍ତମାନଙ୍କ ପାଇଁ ମଧ୍ୟ ଆଗ୍ରହୀ ନଥିଲେ, ଭଗବାନ ସେ ପାଇଛନ୍ତି ତାଙ୍କର କ'ଣ ଦରକାର, ଆଗ୍ରହୀ ନଥିଲେ। ମାତ୍ର ଯଥାର୍ଥ ଭାବରେ ତାଙ୍କର ତାହା ତାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଅଟେ, ଏହା ତାଙ୍କର ସତ୍ୟଭାମାନଙ୍କର ପୁତ୍ରମାନଙ୍କର ସମ୍ପତ୍ତି, କିନ୍ତୁ ସେ ସମୟରେ ସତ୍ୟଭାମାଙ୍କର କୌଣସି ପୁତ୍ର ସନ୍ତାନ ମଧ୍ୟ ହୋଇନଥିଲେ। ତେଣୁ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ମଧ୍ୟରେ ଶ୍ରୀ ପ୍ରଭୁପାଦ ବର୍ଣ୍ଣନା କରିଛନ୍ତି ଯେ ଏ କଥା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଇଙ୍ଗିତ କରିଛନ୍ତି ଯେ ସତ୍ୟଭାମା ଇତିମଧ୍ୟରେ ସନ୍ତାନ ପ୍ରସବା ଏବଂ ତାଙ୍କର ପୁତ୍ର ହିଁ ମଣିଟିର ଯଥାର୍ଥ ଦାବିଦାର ହେବ, କିନ୍ତୁ ଅକ୍ରୁର ଯଦି ସେ ମଣିଟିକୁ ଲୁଚାଇବାକୁ ଚେଷ୍ଟା କରେ ତାହେଲେ ସେହି ସନ୍ତାନଟି ତାଙ୍କ ନିକଟରୁ ଅବଶ୍ୟ ମଣିଟିକୁ ଅଧିକାର କରିବ। ଏଇଭଳି ଭାବରେ ଯେଉଁ ରହିଛି ଧନର ଅଧିକାରୀ କିଏ ହେବେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଶୁକ୍ର ଭାଷରେ କୁହାଯାଉଛି, ଜୀବ ଗୋସ୍ୱାମୀ କହୁଛନ୍ତି, ସତ୍ରାଜିତ ପତ୍ନୀନା ତୁ ସମରଣ ଜ୍ଞେୟ, ସତ୍ରାଜିତର ପତ୍ନୀମାନଙ୍କୁ ସତଧନୁଆ କେତେଜଣଙ୍କୁ ହତ୍ୟା କରିଦେଇଥିଲେ, ଏବଂ ଆଉ କେତେଜଣ ଯେଉଁମାନେ ବଞ୍ଚିକି ରହିଥିଲେ ସେମାନେ ସବୁ ସ୍ୱାମୀଙ୍କ ସହିତ ସେମାନେ ମଧ୍ୟ ଦାହ ହୋଇଗଲେ, ପ୍ରତିଦାହ ହୋଇଗଲେ ସେମାନେ। ତେଣୁ ଏଇଭଳି ଭାବରେ ଅକ୍ରୁରଙ୍କୁ କହିବାରୁ ଅକ୍ରୁର ସେ ପ୍ରଦାନ କରିବେ, ଅକ୍ରୁର ସେ ମଣିଟିକୁ ପ୍ରଦାନ କରିବେ। ମଣିଟି ପ୍ରଦାନ କଲା ପରେ ଭଗବାନ ମଧ୍ୟ ସେ ମଣିଟିକୁ ନେବେ ନାହିଁ, କାଲି ଜାଣିବା ପାଇଁ ଚାହିଁବେ ଏଇଭଳି ଭାବେ ପ୍ରକୃତିରେ ଅକ୍ରୁରଙ୍କ ପାଖରେ ଥିଲା। ଏଇଭଳି ଭାବରେ ମଣିର ବହୁତ କଥା ଆସିବ, ମଣିରେକି ଅକ୍ରୁର ହେଇକି ଯିବେ, ତାହାପରେ ମଧ୍ୟ ଏ ମଣି ବିଷୟରେ ବହୁତ କଥା ଆସିବ, ଆହୁରି ମଧ୍ୟ ରହିଛି ମଣି କଥା। ତେଣୁ ଅକ୍ରୁର ଏଇଭଳି ଭାବରେ ଯେଉଁ ରହିଛି ମଣିକୁ ପ୍ରାପ୍ତ ହୋଇକରି ସବୁ ତ୍ୟାଗ କରି ପଳେଇଲେ, ଦ୍ୱାରକା ତ୍ୟାଗ କରି ପଳେଇଗଲେ, କାଶୀକୁ ଚାଲିଗଲେ, ଏବଂ ସେଇଠି ସବୁ ଏଇ ଦାନ ଧର୍ମ କରିବା ପାଇଁ ଲାଗିଲେ। ତେଣୁ ଏ କଥା ଆମେ ସବୁ କହିଥିଲେ, ଗତକାଲି କହିଥିଲେ ବିଭିନ୍ନ ପ୍ରକାର ଦ୍ୱାରକାର ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଲା, ଏଇଭଳି ଭାବେ ସୃଷ୍ଟି ହେଲା ପରେ ତାପରେ ଭଗବାନଙ୍କୁ ଡକେଇଲେ, ଅକ୍ରୁରଙ୍କୁ ଡକେଇକରି ଇଏ ହେଉଛି କଥା। ତେଣୁ ଏଠି ଗୋଟେ ବିଷୟବସ୍ତୁ ରହିଛି, ଅକ୍ରୁର ଭଗବାନଙ୍କର ଭକ୍ତ ସିଏ, ଅକ୍ରୁର ଭଗବାନଙ୍କର ପିତାଙ୍କର ଭାଇ ମଧ୍ୟ ହେବେ ସିଏ ଅକ୍ରୁର, ଏବଂ ଭଗବାନଙ୍କ ଭକ୍ତ ସିଏ ଭଗବାନ ଭକ୍ତ କୁହାଯାଇଛି, ଭଗବାନଙ୍କ ଭକ୍ତ ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯଦି କିଛି ତ୍ରୁଟି ହେଲା, ତାଙ୍କର ଦୋଷ ହେଲା, ସେମାନେ କିଛି ପାପ କରନ୍ତି ନାହିଁ, ଭଗବାନ ଭକ୍ତମାନେ କିଛି ପାପ କରିବେ ନାହିଁ, ଭଗବାନଙ୍କ ଯେଉଁମାନେ ଶରଣ ଯାଇଛନ୍ତି ସେମାନେ କ'ଣ ଶାସ୍ତ୍ରନୀତି ଅନୁସାରେ କାର୍ଯ୍ୟ କରିବେ, ଯେଉଁଟାକୁ ରହିଛି କ'ଣ ଯେଉଁ ନିଷିଦ୍ଧ କର୍ମକୁ ସେମାନେ କରିବେ ନାହିଁ, ନିଷିଦ୍ଧ ପାପାଚାରରେ ନହେଁ କେବେ କେବେ ନାହିଁ ମନ, ତାଙ୍କର ଏଇ ପାପାଚାରରେ ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ସବୁ ରହିଛି ତାଙ୍କର କେବେ ମନ ଆସିବ ନାହିଁ, କାରଣ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କ ସେବା କରି ଭଗବାନ ଭକ୍ତ ହୋଇକରି ଗୋଟେ ଉନ୍ନତ ହାୟର ଟେଷ୍ଟ ପ୍ରାପ୍ତ ହୋଇଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି, ରସବର୍ଜଂ ରସପିୟସ୍ୟ ପରମ ଦୁଷ୍ଟା ନିବର୍ତ୍ତତେ, ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହୋଇଛନ୍ତି, ତେଣୁ ଆଉ ନିମ୍ନତର ସ୍ୱାଦ ପ୍ରତି ତାଙ୍କର ଆକର୍ଷଣ ଆସିବ ନାହିଁ, କିନ୍ତୁ କୌଣସି କାରଣରୁ ଅଜ୍ଞାନ ବା ଯଦି ହଏ ପାପ ପୋଷିତ କୃଷ୍ଣ ତାହାର ଶୁଦ୍ଧ କରେ ନା କରାଏ ପ୍ରାୟଶ୍ଚିତ। ଅଜ୍ଞାନ ଭାବରେ ଯଦି ବା କୌଣସି କାରଣରୁ ଯଦି ସେ ପାପ କାର୍ଯ୍ୟ କରନ୍ତି ମଧ୍ୟ ଭଗବାନ ତାଙ୍କୁ ଶୁଦ୍ଧ କରିଦିଅନ୍ତି, ତାଙ୍କୁ ପ୍ରାୟଶ୍ଚିତ କରାନ୍ତି ନାହିଁ। ଏସବୁଟି ଭାଗବତ ଏକାଶଙ୍କର ଚୈତନ୍ୟ ଚରିତ୍ର ମଧ୍ୟ ସେ କଥା କୁହାଯାଇଛି। ତେଣୁ ଭାଗବତ କୁହାଯାଇଛି ଯେ କ'ଣ ଶ୍ଳୋକ ଏକାଶଙ୍କର ଦ୍ୱିତୀୟ ଅଧ୍ୟାୟ ଶ୍ଳୋକଟି ଅଛନ୍ତି, ତାଙ୍କର ପ୍ରିୟ ବ୍ୟକ୍ତି ଭଗବାନ ପାଦ ପଦ୍ମର ଭଜନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ତପ୍ତ୍ୱାନ୍ୟଭାବ ସେ ହରି ପରେଶ। ହରି ସେ ଭଗବାନ, ହରି ସମସ୍ତଙ୍କ ମନକୁ ହରିବେ। ଭଗବାନ ଏତେ ଗୁଣ ରହିଛି, ଏମିତିକି ବ୍ରହ୍ମ ଚିନ୍ତନ କରିଥିବା ଜ୍ଞାନୀମାନେ ମଧ୍ୟ ଏ ଭଗବାନଙ୍କ ଲୀଳା ଏବଂ ଶ୍ରବଣ କରିକିରି ତାଙ୍କର ମନ ମଧ୍ୟ ହରି ନିଅନ୍ତି। ଭଗବାନ ହରି, ସେଥିପାଇଁ ତାଙ୍କର ନାମ ହେଉଛି ହରି। ହରି ଶବ୍ଦର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି। କ'ଣ କ'ଣ? ସର୍ବ ଅମଙ୍ଗଳ ହରେ, ପ୍ରେମ ଦିଆ ହରେ, ମାନେ ସମସ୍ତ ଅମଙ୍ଗଳକୁ ସେ ହରି ନିଅନ୍ତି ଭଗବାନ ହରି ସେ, ଏବଂ ପ୍ରେମ ପ୍ରଦାନ କରିକି ସମସ୍ତ ମନକୁ ମଧ୍ୟ ହରଣ କରନ୍ତି ହରି। କିନ୍ତୁ ହରିଙ୍କ ବିଷୟରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସେମାନେ ଭୌତିକ ଜଗତ ପ୍ରତି ଆକର୍ଷିତ ହୋଇଯାଆନ୍ତି, ଭୌତିକ ଜଗତ ପ୍ରତି ଆକର୍ଷିତ ହୋଇଯାଆନ୍ତି। କିନ୍ତୁ ଭୌତିକ ଜଗତର ଊର୍ଦ୍ଧ୍ୱରେ ଯେତେ ଆମେ ଉନ୍ନତ ଲୋକକୁ ଯିବା ସେତେ ଅଧିକ ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି, ଉପଭୋଗ ସବୁ ରହିଛି। ଏହିଭଳି ଭାବରେ ବ୍ରହ୍ମ ଲୋକରେ ଯେଉଁ ରହିଛି, ବ୍ରହ୍ମା ଯେଉଁଠି ରହିଛନ୍ତି ସେଠିକାର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ ସଂକ୍ଷେପରେ ସୂଚନା ଦେଇଛନ୍ତି। ଏତେ ଐଶ୍ୱର୍ଯ୍ୟ ରହିଛି, ଯେଉଁ କହିଗଲା କ'ଣ ତାଙ୍କର ଦିନଟି ହେଉଛି ସହସ୍ର ଯୁଗ ପର୍ଯ୍ୟନ୍ତମ, 1000 ଦିବ୍ୟ ଯୁଗ ତାଙ୍କର ଗୋଟିଏ ଦିନ। ଆଚାର୍ଯ୍ୟମାନେ କହନ୍ତି ଏଇଥିରୁ ଆମେ ଜାଣିବା ବ୍ରହ୍ମଲୋକର ଐଶ୍ୱର୍ଯ୍ୟ, ଏତେ ଐଶ୍ୱର୍ଯ୍ୟ ରହିଛି ସେଠି ବ୍ରହ୍ମଲୋକରେ। କିନ୍ତୁ ଏ ଯେଉଁ ସବୁ ଐଶ୍ୱର୍ଯ୍ୟ ରହିଛି ଭଗବାନ କହିଲେ ଏ ଆଦ୍ୟନ୍ତ କୌନ୍ତେୟ, ଏଇ ଯେଉଁ ଐଶ୍ୱର୍ଯ୍ୟ ରହିଛି ବା ଯେଉଁ ସୁଖ କିଛି ରହିଛି, ଏଇ ଭୌତିକ ଜଗତର ସୁଖ ହେଉଛି ଆଦ୍ୟନ୍ତବନ୍ତ। ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, କିନ୍ତୁ ଆର ଉର୍ଦ୍ଧ୍ୱରେ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଆନନ୍ଦ ରହିଛି ବ୍ରହ୍ମ, ବ୍ରହ୍ମସ୍ତର ଯେଉଁ ରହିଛି ବ୍ରହ୍ମାନନ୍ଦ, ସେ ଆନନ୍ଦର ଅନ୍ତ ନାହିଁ। ଅନନ୍ତ ଆନନ୍ଦ ରହିଛି, ଅନନ୍ତ ଆନନ୍ଦ ସେ ଶେଷ ହେବ ନାହିଁ ସେ ଆନନ୍ଦ, ବ୍ରହ୍ମାନନ୍ଦ ତାକୁ କହୁଛି ବ୍ରହ୍ମାନନ୍ଦ। କିନ୍ତୁ ବ୍ରହ୍ମାନନ୍ଦରେ ଯେଉଁ ଆନନ୍ଦ ରହିଛି, କିନ୍ତୁ ଭଗବାନଙ୍କ ପାଦ ପଦ୍ମରେ ଯେଉଁ ଆନନ୍ଦ ରହିଛି ଏ ବ୍ରହ୍ମାନନ୍ଦର ଆନନ୍ଦ କିଛି ନୁହଁ ତା ତୁଳନାରେ। କୁହାଯାଏ ଭଗବାନଙ୍କର ପାଦ ପଦ୍ମ ସେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦର ଗୋଟେ ବିନ୍ଦୁ ସହିତ ବ୍ରହ୍ମାନନ୍ଦର ସିନ୍ଧୁ ସମାନ ହୋଇପାରିବ ନାହିଁ। ଏଭଳି ରହିଛି ବ୍ରହ୍ମାନନ୍ଦର ସିନ୍ଧୁ ସମାନ ହୋଇପାରିବନି ଗୋଟେ ବିନ୍ଦୁ ସହିତ। ଏଇଥିରୁ ଆମେ ଜାଣିବା ଭଗବାନଙ୍କ ପାଦ ପଦ୍ମରେ କିଭଳି ଆନନ୍ଦ ରହିଛି। ଏକଥା ପରେ ସୁଖଦେବ ସ୍ୱାମୀ ଯେତେ ପରୀକ୍ଷିତ ମହାରାଜ କହୁଛନ୍ତି, ସେତେବେଳେ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ କଥାଟି ଆସିଛି। ପରୀକ୍ଷିତ ମହାରାଜକୁ ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଭାଗବତ କହିବାକୁ ଚିନ୍ତା କରୁଛନ୍ତି, ପରୀକ୍ଷିତ ମହାରାଜ ଚିନ୍ତା ପ୍ରଶ୍ନ ମନରେ ତାଙ୍କର ଭାବନା ହେଉଛି ଆପଣ ତ ବ୍ରହ୍ମ ଚିନ୍ତନ କରୁଥିଲେ, ପୁଣି କେମିତି ଭଗବାନ ଭକ୍ତ ହେଲେ, ଏସବୁ ଶାସ୍ତ୍ର ଅଧ୍ୟୟନ କଲେ, ଏସବୁ କେମିତି ହେଲା? ତେଣୁ ଶ୍ରୀ ଶ୍ରୀ ସୀତାରାମ ଯୋଗୀ, ତେଣୁ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କର ମନର ଭାବ ଜାଣିକରି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରିନିଶ୍ଚିତ ନିର୍ଗୁଣ୍ୟେ ଉତ୍ତମ ଶ୍ଳୋକ ବାର୍ତ୍ତୟା ଗୃହୀତ ଚେତ ରାଜସେ ଆଖ୍ୟାନ ଧୀଦବା। ସେ ଧ୍ୟାନ କରୁଥିଲେ ସୁଖଦେବ ଗୋସ୍ୱାମୀ, ମାଆଙ୍କ ଗର୍ଭରେ ବାର ବର୍ଷ କାଳ ରହିଗଲେ, ବାର ବର୍ଷ କାଳ ରହିଗଲେ ଏବଂ ତାପରେ ଯେତେବେଳେ ଜନ୍ମ ହେଲେ ଭଗବାନ ଆସିକି ତାଙ୍କୁ ଆଶ୍ୱାସନ ଦେବାରୁ ସେ ଜନ୍ମ ହେଲେ, ଜନ୍ମ ହେଇକି ଚାଲିଗଲେ, ସିଏ ପ୍ରବଜ୍ୟା କରିବା ପାଇଁ ଚାଲିଗଲେ ଏବଂ ପ୍ରବଜ୍ୟା କରି ସେ ବ୍ରହ୍ମଚିନ୍ତନ କରୁଥିଲେ। ଏଣେ ତାଙ୍କର ପିତା ବ୍ୟାସଦେବ ବହୁତ କ'ଣ ଭଗବାନ ପ୍ରାର୍ଥନା କରିକି ବହୁତ ତପସ୍ୟା କରି ତାଙ୍କୁ ପ୍ରାପ୍ତ ହୋଇଥିଲେ। ଏହା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବ୍ୟାସଦେବ ଯେମିତି ଭଗବାନଙ୍କ ଜଣେ ଅବତାର, ସବୁ ଶାସ୍ତ୍ରକୁ ଲିପିବଦ୍ଧ କଲେ, ସିଏ ବେଦ ବେଦକୁ ଚାରି ଭାଗ କଲେ, ବିଭିନ୍ନ ଉପନିଷଦ ପୁରାଣ ଏସବୁ ରଚନା କରିକି ବିଭିନ୍ନ ଶିଷ୍ୟମାନଙ୍କୁ ସେ ପ୍ରଦାନ କଲେ। ଋଗ୍ବେଦ କୈଳକୁ ପ୍ରଦାନ କଲେ, ସାମବେଦ ଜୈମିନୀକୁ ପ୍ରଦାନ କଲେ, ଋକ୍ସାମ ଯଜୁର୍ବେଦ ବୈଶମ୍ପାୟନ ପ୍ରଦାନ କଲେ, ଅଥର୍ବେଦ ସୁମନ୍ତୁକୁ ପ୍ରଦାନ କଲେ। ଏହିଭଳି ଭାବରେ ବିଭିନ୍ନ ପୁରାଣମାନଙ୍କୁ ଏହି ସୁତ ଗୋସ୍ୱାମୀଙ୍କର ପିତା ରୋମହର୍ଷଣ ସୁତଙ୍କୁ ପ୍ରଦାନ କଲେ। ଆପଣ ଯେଉଁ କହୁଥିଲେ ସଞ୍ଜୟ, ସଞ୍ଜୟଙ୍କର ପିତା ପ୍ରଥମ ସ୍କନ୍ଧ 13 ଅଧ୍ୟାୟ ଅଛି, 32 ଶ୍ଳୋକ ଦେଖିବେ, ସଞ୍ଜୟ ସଞ୍ଜୟଙ୍କର ପିତା କିଏ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ବିଭିନ୍ନ ଶିଷ୍ୟମାନଙ୍କୁ ପ୍ରଦାନ କରିଦେଲେ, ସବୁ ଶାସ୍ତ୍ର ପ୍ରଦାନ କରିଦେଲେ, କିନ୍ତୁ ସବୁ ଶାସ୍ତ୍ର ରଚନା କରିକି ସେ ପ୍ରଦାନ କରିସାରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସିକରି ତାଙ୍କୁ କହିଲେ, ତୁମେ ଭାଗବତ ରଚନା କର। ତେଣୁ ପ୍ରକୃତରେ ଭାଗବତ ମଧ୍ୟ ସେ ରଚନା କରିଥିଲେ, 18 ପୁରାଣ ଭିତରେ ମଧ୍ୟ ଭାଗବତ ଗୋଟେ ପୁରାଣ, କିନ୍ତୁ ତାକୁ ଆଉଥରେ ସେ ଆଉଥରେ ପୁଣି ଥରେ ଏଡ଼ିଟିଂ କଲେ। ଏଡ଼ିଟିଂ କରି ବର୍ତ୍ତମାନ ଯେଉଁ ଭାଗବତ ଆମ ପାଖରେ ରହିଛି, ସେ ଭାଗବତଙ୍କୁ ସେ ଇଏ କଲେ, ସମ୍ପାଦନ କଲେ, ଭାଗବତ ବର୍ଣ୍ଣନା କଲେ। ତେଣୁ ଏ ଭାଗବତଙ୍କୁ ସେ କାହାକୁ ଦେଇନଥିଲେ, ତାଙ୍କର ଉପଯୁକ୍ତ ଶିଷ୍ୟ କେହି ନଥିଲେ ଯାହାକୁ ସେ ଭାଗବତ ପ୍ରଦାନ କରିବେ। ତେଣୁକରି ସେ ତପସ୍ୟା କଲେ, ତପସ୍ୟା କରିକି ଭଗବାନଙ୍କର କୃପାରୁ ଏଇ ଶୁକଦେବ ଗୋସ୍ୱାମୀ ତାଙ୍କ ପୁତ୍ର ରୂପରେ ଆସିଲେ। ଶୁକଦେବ ଗୋସ୍ୱାମୀ ହେଉଛନ୍ତି ରାଧାରାଣୀଙ୍କର ସୁଖ, ଇଏ ହେଉଛି ରାଧାରାଣୀଙ୍କର ସୁଖ। ଭଗବାନ ରାଧାକୃଷ୍ଣଙ୍କର ଲୀଳା ଚାଲିଥିଲା ବେଳେ ରାଧାରାଣୀ ଯେଉଁ ସୁଖପକ୍ଷୀକୁ ରଖିଥିଲେ, ସେ ସୁଖପକ୍ଷୀ ହେଉଛନ୍ତି ଶୁକଦେବ ଗୋସ୍ୱାମୀ। ଭଗବାନ ଲୀଳା ଯେତେବେଳେ ଶେଷ ହେଇଗଲା, ସୁଖପକ୍ଷୀ ଆସିକରି ଭୁବନେଶ୍ୱର ଆସିଲେ, ପ୍ରଥମେ ସୁଖପକ୍ଷୀ ରୂପେ ଆସିଥିଲେ। ଭୁବନେଶ୍ୱରରେ ଏକା ଆମର କାନନ ରହିଛି, ଗୋଟେ ଆମ୍ବ ଗଛ ରହିଛି, ସେଇଠି ପାର୍ବତୀଙ୍କର ଇଚ୍ଛା ହେଲା ଶୁଣିବା ପାଇଁ, ଭାଗବତ ଶୁଣିବା ପାଇଁ। ପାର୍ବତୀ ଯେତେବେଳେ ଶୁଣିବା ପାଇଁ ଚାହିଁଲେ, ଶିବଜୀଙ୍କୁ ଅନୁରୋଧ କଲେ, ତେଣୁ ଶିବଜୀ ସେଠି ଭାଗବତ କହିଲେ। ତେଣୁ ଅନ୍ୟମାନେ ଯେଉଁମାନେ ସବୁ ଥିଲେ ସେଠି ତାଙ୍କୁ ବିଦାୟ କରିଦିଆଗଲା। ଭାଗବତ ଶ୍ରବଣ କରିବାକୁ ସମସ୍ତଙ୍କ ଅଧିକାର ନାହିଁ, ଭାଗବତ ଏକାଶକନ୍ଦ ଅନ୍ତିମରେ ଭଗବାନ କହିବେ ଉଦ୍ୟମ କେଉଁମାନଙ୍କୁ ଏଇଟା ପ୍ରଦାନ କରିବ, ଏସବୁ ରହିଛି। ତେଣୁ ଏ ଯେଉଁ ରହିଛି ସବୁ ପଳେଇଗଲେ। ଶିବଜୀ ଯେତେବେଳେ ଭାଗବତ କହୁଛନ୍ତି, ସିଏ କ'ଣ ପାର୍ବତୀ କହିଲେ, ମୁଁ କଥା କହୁଥିବି ତ ହୁଁ ମାରୁଥିବ, ମୁଁ କଥା କହୁଥିବି ତ ହୁଁ ମାରୁଥିବ, ଆଉ ଠିକ୍ ଅଛି ପ୍ରଭୁ। ତେଣୁ ଏ ଗୋଟିଏ ଶ୍ଳୋକ କହିଲା ବେଳେ ସେ ହୁଁ ମାରୁଛନ୍ତି, ଗୋଟିଏ ଶ୍ଳୋକ କହିଲା ବେଳେ ହୁଁ ମାରୁଛନ୍ତି, ଏଇଭଳି ଭାବେ ଚାଲିଛି କଥା। ଏଇଭଳି ଭାବେ ପ୍ରଥମ ସ୍କନ୍ଧ କଥା ଆରମ୍ଭ ହେଉଛି, ପ୍ରଥମ ସ୍କନ୍ଧ ଶୁଣିକିରି ପାର୍ବତୀ ଚିନ୍ତା କରୁଛନ୍ତି, ଦଶମ ସ୍କନ୍ଧ କେତେବେଳେ ଆସିବ, ଭଗବାନଙ୍କ ଲୀଳା ସେଠି ବିସ୍ତାର ଭାବେ ରହିଛି, ସେଇଟା ଶୁଣିବା କହିକିରି ଟିକେ ଆଖି ପଡ଼ିଗଲା ତାଙ୍କର। ତେଣୁ ପଡ଼ିଗଲା, କିନ୍ତୁ ଶିବଜୀ ଭୋଳା ବାବା ସେ କଥା କହୁଛନ୍ତି, ଶୋକ ଗୋଟିଏ ପରେ ଶୋକ ଗୋଟିଏ ପରେ ଶୋକ ଗୋଟିଏ ପରେ କହି କହି କହିକି ଚାଲୁଛନ୍ତି, ଏବଂ ସେ ମଧ୍ୟ ହୁଁ ଶବ୍ଦ ଶୁଭୁଛି। ତେଣୁ ମଝିରେ ଯେତେବେଳେ ଚକ୍ଷୁ ଖୋଳିଦେଲେ ଶିବଜୀ, ଦେଖିଲେ ପାର୍ବତୀ ଘୁମେଇ ପଡ଼ୁଛନ୍ତି, ଘୁମେଇ ପଡ଼ୁଛନ୍ତି, କିନ୍ତୁ ହୁଁ ଶବ୍ଦ ଶୁଭୁଛି, ହୁଁ ଶବ୍ଦ ଯେତେବେଳେ ଶୁଭୁଛି ସେ ଆଶ୍ଚର୍ଯ୍ୟ ହେଇଗଲେ, ହୁଁ ଶବ୍ଦ କେଉଁଠି ଆସୁଛି। ତେଣୁ ଦେଖିଲା ବେଳକୁ ଉପରୁ ଆସୁଛି ଆମ୍ବ ଗଛ ଉପରେ, ସେ ସୁଖମୁଖୀ ରହି ସେ ଶୁଣୁଛନ୍ତି, ହୁଁ ଶୁଣୁ ମାରୁଛନ୍ତି। ତେଣୁ ଶିବଜୀ ତାଙ୍କୁ ଗୋଡ଼େଇଲେ ବାଡ଼ିଆ ପାଇଁ, ଯେତେ ଗଲେ ତ୍ରିଶୂଳ ଧରି ଗୋଡ଼େଇଲେ। ତେଣୁ ସୁଖଦେବ ଗୋସ୍ୱାମୀ ଆସିକରି, ସେ ପକ୍ଷୀ ଆସିକରି ଏଇଭଳି ଭାବରେ ବ୍ୟାସଦେବଙ୍କ ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଲେ। ତେଣୁ ଯେତେବେଳେ ଆଶ୍ରୟ ନେଲେ, 12 ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ ରହିଗଲେ। ସେ ଚାହୁଁନଥିଲେ ପୃଥିବୀ ପୃଷ୍ଠକୁ ଆସିବା ପାଇଁ, କାହିଁକି ନା ପୃଥିବୀ ପୃଷ୍ଠକୁ ଆସିଲେ ମାୟାର ଅଧୀନ ହୋଇଯିବେ, ସେ ଭୁଲିଯିବେ ଭଗବାନଙ୍କୁ। ସେଇଥିପାଇଁ ବ୍ୟାସଦେବ ଯେତେ ଅନୁରୋଧ କଲେ ମଧ୍ୟ ବ୍ୟାସଦେବ ବହୁତ ତପସ୍ୟା କରିଥିଲେ। ଭାଦରାୟଣୀ ବା ଯେଉଁ ରହିଛି ବଦ୍ରିକାଶ୍ରମରେ ବହୁତ ତପସ୍ୟା କରିଥିଲେ, ଗୋଟେ ଉପଯୁକ୍ତ ପୁତ୍ର ପ୍ରଦ୍ୟନ୍ତି ଭକ୍ତିବିନୋଦ ଠାକୁର, ସେ ଭଗବାନ ବିମଳାଙ୍କୁ ପ୍ରାର୍ଥନା କରୁଥିଲେ ଗୋଟେ ଉପଯୁକ୍ତ ଶିଷ୍ୟ ପୁତ୍ର ପ୍ରଦାନ କରିବା ପାଇଁ, ଯିଏକି ଭଗବାନ କଥା ପ୍ରଚାର କରିବେ। ତେଣୁ ସେହିଭଳି ଭାବରେ ସେ ଯେତେବେଳେ ଭଗବାନ ପ୍ରାର୍ଥନା କରିଥିଲେ, ତେଣୁ ଭଗବାନ ବ୍ୟବସ୍ଥା କରିକିରି ସୁଖଦେବ ଗୋସ୍ୱାମୀ ତାଙ୍କ ପୁତ୍ର ହେଇକି ଆସିଲେ। କିନ୍ତୁ ପୁତ୍ର ହେଇକି ଆସିଲେ ତ ସାଙ୍ଗେ ସାଙ୍ଗେ 12 ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ। ବ୍ୟାସଦେବ ଯେତେ ଅନୁରୋଧ କଲେ ମଧ୍ୟ ସେ ଆସିଲେ ନାହିଁ, ତେଣୁ ଭଗବାନ ସେ ପ୍ରାର୍ଥନା କଲେ। ଭଗବାନ ଆସିକରି ତାଙ୍କୁ କହିଲେ, ଆଶ୍ୱାସନା ଦେଲେ, ତୁମେ ମାୟାର ଅଧୀନ ହେବ ନାହିଁ କହିକରି ସିଏ ଜନ୍ମ ନେଲେ। ଜନ୍ମ ନେଲେ ଯେ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜା କରିବା ପାଇଁ, ପ୍ରବଜା କରିବା ପାଇଁ ଯେତେବେଳେ ଚାଲିଲେ ବ୍ୟାସଦେବଙ୍କର ଚିନ୍ତା ପଡ଼ିଗଲେ, ଆରେ ଏ ପୁତ୍ରକୁ ପାଇଲି, ସେ ପୁତ୍ର ବି ପଳେଇଗଲେଣି, ଆଉ କ'ଣ କରିବି, ଭାଗବତଙ୍କୁ ରଚନା କଲି କାହାକୁ ଶୁଣିବି, କାହାକୁ ଦେଇନଥିଲି ସେ ପର୍ଯ୍ୟନ୍ତ। ଅନେକ ତାଙ୍କର ଶିଷ୍ୟ ଥିଲେ, ଶିଷ୍ୟମାନଙ୍କ ଶିଷ୍ୟ ତାଙ୍କର ଶିଷ୍ୟ ଏଇଭଳି ଭାବରେ ବହୁତ କଥା ହେଇଥିଲା, କିନ୍ତୁ ଭାଗବତ ମୁଁ କାହାକୁ ପ୍ରଦାନ କରିନଥିଲେ। ତେଣୁ ବ୍ୟାସ ସୁଖଦେବ ଗୋସ୍ୱାମୀ ଆସିକରି ବ୍ରହ୍ମଚିନ୍ତନ କରୁଛନ୍ତି, ପରିନିଷ୍ଠିତ ବି ନିର୍ଗୁଣ୍ୟ, ନିର୍ଗୁଣ୍ୟ କହିଲେ ଭଗବାନ ଅଛନ୍ତି ଗୁଣର ଉର୍ଦ୍ଧ୍ୱରେ। ଭୌତିକ ଜଗତ ହେଉଛି 3 ଗୁଣ ରହିଛି, ସତ୍ତ୍ୱ ରଜ ତମ 3 ଗୁଣ ରହିଛି, କିନ୍ତୁ ଭଗବାନ ଅଛନ୍ତି ଗୁଣର ଉର୍ଦ୍ଧ୍ୱରେ, ନିର୍ଗୁଣ୍ୟ ନିର୍ଗୁଣ୍ୟ। ଆମେ ଏଇ ଯେଉଁ ସ୍ଥାନରେ ରହିଛୁ ହେଉଛି ନିର୍ଗୁଣ୍ୟ, ମନ କେତନ୍ତୁ ନିର୍ଗୁଣ ଭବେତ୍। ଆମେ ଯେଉଁ ସ୍ଥାନ ରହିଛି ଏଠି ଗୁଣର ପ୍ରଭାବ ନାହିଁ, ଭଗବାନଙ୍କର ମନ୍ଦିର, ଭଗବାନଙ୍କ ସ୍ଥାନ ନିର୍ଗୁଣ। ନିର୍ଗୁଣ କହିଲେ ଗୁଣର ଉର୍ଦ୍ଧ୍ୱରେ, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୋଚତି ନ କାଙ୍କ୍ଷତି, ଏ ନିର୍ଗୁଣ ସ୍ତର, ଏ ହେଉଛି ବ୍ରହ୍ମଭୂତ ସ୍ତର, ଯେଉଁ ସ୍ତରରେ ସୂଚନା ନାହିଁ କି ଆକାଂକ୍ଷା ନାହିଁ। ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି, ଭୌତିକ ସ୍ତରରେ ଅଛନ୍ତି, ସେମାନଙ୍କ ସବୁ ସୂଚନା ଏବଂ ଆକାଂକ୍ଷା ରହିଛି। ଯେଉଁ ଜିନିଷଟା ନାହିଁ ତା ପାଇଁ ସୂଚନା, ଯେଉଁ ଜିନିଷଟା ନାହିଁ ତା ପାଇଁ ଆକାଂକ୍ଷା, ଏଇଟା ମୋର ଦରକାର, ଏଇଟା ମୋର ଦରକାର, ଏଇଟା ମୋର ଦରକାର, ଆକାଂକ୍ଷା। ଆଉ ଯାହା ଜିନିଷ ଅଛି କି ଚାଲିଗଲା ତା ପାଇଁ ସୂଚନା, ଏଇଟା ଚାଲିଗଲା, ଏଇଟା ଚାଲିଗଲା, ଏଇଟା ଚାଲିଗଲା ପାଇଁ ସୂଚନା, ସୂଚନା ଆକାଂକ୍ଷା ସ୍ତରରେ ସେମାନେ ଥାଆନ୍ତି। କିନ୍ତୁ ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଯାଆନ୍ତି ତାଙ୍କର ସୂଚନା ନଥାଏ କି ଆକାଂକ୍ଷା ନଥାଏ, ନ ସୂଚନା ନ କାଙ୍କ୍ଷତି, ଏବଂ ସମ ସର୍ବେଚ୍ଛ ଭୂତେଷୁ, ସେହି ସ୍ତରରେ ସେମାନେ ସମସ୍ତଙ୍କ ପ୍ରତି ସମାନ ଭାବରେ ବ୍ୟବହାର କରିବେ, ସମ ସର୍ବେଚ୍ଛ ଭୂତେଷୁ, ଏବଂ ସେହି ସ୍ତର ହେଉଛି ମଦ୍ ଭକ୍ତି ଲଭତେ ପରାମ, ଦିସ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି, ଡିଭୋସନାଲ ସର୍ଭିସ୍। ଭକ୍ତିଟା ଭୌତିକ ଜଗତର ନୁହଁ, ସେହି ସ୍ତରକୁ ବ୍ରହ୍ମଭୂତ ସ୍ତରକୁ ଗଲେ ଜଣେ ଭକ୍ତି ଆରମ୍ଭ ହେବ, ସେ ପ୍ଲାଟଫର୍ମ, ଦ୍ୟାଟ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି, ମଦ୍ ଭକ୍ତି ଲଭତେ ପରାମ। ତେଣୁ ସୁଖଦେବ ଗୋସ୍ୱାମୀ ସେହି ସ୍ତରରେ ଥିଲେ, ପରିନିଷ୍ଠିତ ବି ନିର୍ଗୁଣ୍ୟ, କିନ୍ତୁ ବ୍ୟାସଦେବ କ'ଣ କଲେ ତାଙ୍କର କେତେଜଣ ଶିଷ୍ୟଙ୍କୁ, ଛୋଟ ଛୋଟ ପିଲାମାନଙ୍କୁ ଏ ଭାଗବତଙ୍କର କେତୋଟି ଶ୍ଳୋକ ଶିଖେଇଲେ ତାଙ୍କୁ, ଭାଗବତ ଏଭଳି ଶ୍ଳୋକ ରହିଛନ୍ତି ଭାଗବତ, ସେମାନେ ସବୁ ଶିଖିକିରି ଶିଷ୍ୟ ରାଧାକୃଷ୍ଣ ମହାରାଜ କହନ୍ତି 10-20 ଶ୍ଳୋକ ଆଗା ଶିଖେଇଲେ ତାଙ୍କୁ, ସବୁ ଶିଖେଇକିରି ସେମାନେ ଯେତେବେଳେ ଯାଆନ୍ତି ବଣକୁ କାଠ ଆଣିବା ପାଇଁ, ସେ ସମୟରେ ଏ ଶ୍ଳୋକକୁ ସବୁ ଆବୃତ୍ତି କରୁଥିଲେ। ଆହୁ ବକିଜଂ ସ୍ତନ କାଳ କୂଟଂ ଜିଘା ସୟା ପାୟତ ପିୟ ସାଧ୍ୱି ଲେଭେ ଗତିଂଘା ତୃଚିତାଂ ତତୋନ୍ୟଂ କଂଗ୍ୱା ଦୟାଳୁ ଶରଣଂ ବ୍ରଜେମା। ଦୟାଳୁତା, ଭଗବାନଙ୍କ ଦୟାଳୁତା, ଭଗବାନ ରୂପ, ଏହିଭଳି ଭାବରେ ବିଭିନ୍ନ ଯେଉଁ ତୃତୀୟ ସ୍କନ୍ଧ 2 ଅଧ୍ୟାୟ 23 ଶ୍ଳୋକରେ ଏଇଟା କୁହାଯାଇଛି। ମୋର ଗୋଟେ ଡାଉଟ୍ ଥିଲା, ମୁଁ କହିଲି ଏଇଟା ତ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପୁଣି କେମିତି ଶୁଣିକିରି ସେ ଆଶ୍ଚର୍ଯ୍ୟ ହେଇଗଲେ, ଏ ଗୋଟେ ଡାଉଟ୍ ଥିଲା। ସୁଖଦେବ ଗୋସ୍ୱାମୀ ଯେଉଁ କହିଛନ୍ତି ଏଇ ଶ୍ଳୋକଟି ଯେତେବେଳେ ଶୁଣିଲେ ସେ ଆକର୍ଷିତ ହେଇକି ଆସିଲେ, ତାହେଲେ ଯେ ଶୋକ ଶୁଣିଥିଲେ ଏସବୁ ଟିକେ ଥିଲା, ଆର ବହୁତ ଗଭୀର ତତ୍ତ୍ୱ ରହିଛି, ଆମେ ଶୁଖ ଆଲୋଚନା କରିବା ନାହିଁ। ତେଣୁ ଉଦ୍ଧବ ଏଇଟା ବିଧୁର କହୁଛନ୍ତି, କହୁଛନ୍ତି ଏଇ ଯେଉଁ ବକିକୁ ଭଗବାନ ଯେଉଁ ପୁତନାଙ୍କୁ ବଦ୍ଧ କଲେ, ଏ ଭଗବାନର ଦୟାଳୁତା। ଓ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି ଉଦ୍ଧବ, ଓ ବକି ଯେଉଁ ସ୍ତନ କାଳକୁଟ, ଯେ ସ୍ତନରେ କାଳକୁଟ ବିଷ ବଳିକିରି ଆସିଥିଲା, जिघासयापि असाधि जो आसीला भगवान को हत्या करें आसीला हो वकीज स्तन काल जिघास असाधु ये असाधु व्यक्ति थीला किंतु लेवे गति धातु चितांग किंतु भगवान तंकु धातु चिता भगवान को दुज धात्री थे कौन कौन अंबिका एवं केड़िबा ये दुज सीधन कहते दुईज धात्री थे माँ को जो स्थान देते भगवान से स्थान प्रदान कले पुतना को तेणु कौन बा दयालु शरण ब्रजेम कि आउ दयालु व्यक्ति अच्छा जहाँ शरण से जीवा यही भाव में दुई तीनो श्लोक शुणी गोटे पुराण वर्णना कर कथा पुराण वर्णना कर शुणिकी से जानापी चाहिए कौटे श्लोक रही कौ शास्त्र रही शुणला बेलू पिता यही भाव में 18,000 श्लोक संबंधित भागवत रचना करेणु से आसिले भागवत श्रवण कले से कथा कौन परिनिष्ठित भी निर्गुणीए उत्तम श्लोक लीलाया भगवान एक उत्तम श्लोक भगवान जश ये भौतिक जगतर नुह त्रिगुण ऊर्धरे श्लोक कहले जश श्लोक अनेक अर्थ रही उत्तम कहले उद्गततम जस्य तीन गुण ऊर्धरे जहाँ जश उत्तम श्लोक तांकर जो सब गुण वर्णना कर उत्तम श्लोक प्रति आकर्षण आसला परिनिश्चित भी निर्गुणीए उत्तम श्लोक लीला गृहित चेत राजस्य जमी आकर्षण कला गृहित चेत राज आख्यान गृहतवा तेणु मु आख्यान ये भागवत को अधीतवा यहाँ मुझ पाठ कली तेणु यही भाव में से भागवत कह आरंभ कले भगवान यह गुण रही समस्त को सी आकर्षित करती से नाम हमें हरि सर्व अमंगल हरे समस्त किसी सब कुछ अमंगल को हरण कर भगवान एवं प्रेम दिया हरे मन प्रेम प्रदान कर समस्त मन को हरण करती भगवान एभली रही भगवान तेणु से भगवान हरि ताति जो मैंने कौन स्वपाद मूल भजत प्रिय से तुक्तान्य भाव से हरिपरेश भगवान कहते परम ईश परम नियंत्रण कारी नियंत्रण करी ना तेणु विकर्म जो पति कथित भगवान सहित युक्त हो गला मानने कौन से पापकर्म करने आसब ना आग्रह आसब ना इच्छा आसब ना पापकर्म प्रति आसब ना इच्छा आसब ना पाप करने अर्जुन चिंता करुले अर्जुन चिंता करुले साधारण भाव में ये जीव हत्या करवा पाप यही भाव में गुरु तर पितामह एम सब हत्या करवाटा से पाप बोली चिंता करुले कौन शास्त्र अनुसार देखा गले गोटे पाप कथा पाप कार्य किंतु भगवान निमित्त जो कार्य करा जाए पापटा मध्य पुण्य परिणत हो जाए ये कथा अर्जुन चिंता करें ना भगवान जो सब ज्ञान प्रदान कले से जाणिले पाप पुण्य विचार ना से भगवान भक्ति जो मैंने करते पाप पुण्य विचार ना शुभाशुभ शुभ एवं अशुभ ऊर्धरे कर्मश भक्ति रे जो रही शुभ अशुभ भौतिक जगत रे शुभ वस्तु रही अशुभ वस्तु रही किंतु भक्ति हूँ यार ऊर्धरे आज कनसीडरेसन ना ये पाप ये पुण्य भगवान सबकि करहब दुर्ज युधिष्ठिर महाराज मध्य चिंता करुले मिथ्या कहवाटा पाप हम कहीं से कौन यह घटना रही तेणु सी हूँ परम ईश परम नियंत्रणकारी से ऊपर क्या कई नियंत्रण करी ना तेणु तर पादपद्म जो मैंने ध्यान करजन करपकर्म प्रति आग्रह आसब ना विकर्म उपचित कथित कौन सी कारण पूर्व जन्म अनुसार पूर्व जन्मर कौन संस्कार अनुसार कौन सी उपाय होना कहीं यदि कौन सी कारण जो पाप करदे ताले दुनती सर्वं हृदय सन्निविष्टो भगवान समस्त हृदय रही से पाप को दौत करदे दुनती सर्वं हृदय सन्निविष्टो समस्त हृदय से रही से ତାଙ୍କର ହୃଦୟରେ ପାପର ଯେଉଁ ରହିଛି ପ୍ରବୃତ୍ତି ରହିଛି ସେ ପାପର ପ୍ରବୃତ୍ତିକୁ ଧ୍ୱଂସ କରିଦେବେ ଆଉ ସେ ପାପ କରିବେ ନାହିଁ। ଭଗବାନ ଭକ୍ତ ହେଇଗଲେ ଏ ପାପ ସେମାନେ କରିବା ପାଇଁ ଆଗ୍ରହ ଆସିବ ନାହିଁ ତାଙ୍କର। ପରମ ଦୁଷ୍ଟ ନିବର୍ତ୍ତତେ ଭଗବାନଙ୍କ ଭଜନରେ ଏତେ ଆନନ୍ଦ ରହିଛି ସେ ଆନନ୍ଦ ତୁଳନାରେ ଭୌତିକ ଆନନ୍ଦ କିଛି ନୁହଁ। ତେଣୁ ସେମାନେ ସେସବୁ ଭୌତିକ ଆନନ୍ଦ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ଆଉ ପାପ କାର୍ଯ୍ୟ କାହିଁକି କରିବେ ସେମାନେ। ତେଣୁ ଏଇଭଳି ଭାବରେ ରହିଛି ଶ୍ଳୋକଟି ଆମେ ଆଲୋଚନା କଲେ ବର୍ତ୍ତମାନ ଆମେ ଦୁଇପଦ ଭଗବାନଙ୍କର ନାମ କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭକ୍ତ କି ଗୌରବ।